ହ୍ୟାଲୋ, ନମସ୍କାର। ମୁଁ ସଂଯୁକ୍ତା ଦାସ କହୁଛି, ଅରବିନ୍ଦ ନଗର, ଆମ ୱାର୍ଡ ନମ୍ବର 19। ଯେହେତୁ ଆମର ଅଳିଆ ମାନେ ବାହାରେ ପକଉଛନ୍ତି, ଆଉ ଗାଈ ବାଛୁରୀ ଖାଇକି ସବୁ ଅଳିଆକୁ ନଷ୍ଟ ରାସ୍ତାରେ ପକଉଛନ୍ତି। ଏବେ ମୋର କମ୍ପ୍ଲେନ୍ ଦିଆଯାଉଛି ଯେ ବିଏମ୍ସି ତରଫରୁ ବିଏମ୍ସି ଗାଡି ପଠାଇଲେ ଅଳିଆ ଗାଡି ଅଳିଆରେ ଆମର ଭାବରେ ଅଳିଆ ବିଏମ୍ସି ଆସି ନେଇଯାଆନ୍ତି।